ओम शांति। 18 सितंबर 2025 मसीहार साकार महावाक्य। मीठे बच्चे, जेते बेले तुमे माने फूल होइजिव सेते बेले एही भारत मध्य कंटार जंगल रु संपूर्ण फूलर बगीचा पालटे जीव। तेनो बाबा तुम मानंको फूल करबा पई आसीछंती। प्रश्न, मंदिर योग्य हेबा पई केऊ केऊ कथा उपरे विशेष ध्यान देबाकु हेबो। उत्तर, मंदिर योग्य हेबा पई निजर चाली चलनी उपरे विशेष ध्यान दियो। तुमर चरित्र बहुत मधुर एवं राजकीय हेबा उचित एवं एते मात्रा रे मधुरता रहो जेपर कि अन्य माने एहाको अनुभव करी परंतु अनेकों को बाबांग को परिचय दियो। ता सहित निजर कल्याण करबा पई भल भाव रे पुरुषार्थ करी सेवा रे लागि रहो। गीत, बदल जाए दुनिया न बदलेंगे हम। ओम शांति। रूहानी संतान माने जानिछंती जे बाबा ब्रह्मांक द्वारा बुझाउछंती, ब्रह्मांक रथ द्वारा ही बुझाई चलिछंती। आमे एही प्रतिज्ञा करूछु जे श्रीमत आधार रे ए भारत भूमि को पतित रो पवित्र कराइबो। विशेष भावे भारत एवं साधारण भावरे सारा दुनिया समस्त को आमे पतित रो पावन हेबार रास्ता बताउछो। एते कि ख्याल प्रत्येक को निज बुद्धि रे रखिबा को हेबो। बाबा कहउछंती ड्रामा अनुसारे तुमे जेते बेले फूल होई जिवो एवं जेते बेले समय आसी जिवो सेते बेले संपूर्ण बगीचा होई जिवो। बागवान अर्थात बगीचार मालिक एवं माली उभय निराकारं को कह जाए, साकार को नहे। माली मध्य आत्मा अटे शरीर नहे, बगीचार मालिक मध्य हेउछंती आत्मा। बाबा शरीर द्वारा तो बुझाइबे ना, शरीर सहित ही तांको बगीचार माली ओ मालिक कहा जाउछि जे कि एही विश्व को फुलर बगीचा कराउछंती। बगीचा थिला सत्य जुगरे जेउ ठारे एही देवता माने रहुथिले सेठारे कोनोसी दुख नथिला। एठारे एही कंटार जंगल रे तो दुख अछि। एहा हेउछि रावणर राज्य कंटार जंगल, तुरंत केही फूल होइ जानती नाही। देवी देवता मानंक आगरे जाई गान मध्य करुछंती जे आमे जन्म जन्मांतर रो पापी अटो, अजामिलो अटो, ए परी प्रार्थना करथंती। एबे आसी आमको पुण्य आत्मा करंतु, बुझुछंती जे एबे आमे पापात्मा हो जाइछो। कोनोसी समय रे आमे पुण्य आत्मा थिलो, एबे एही दुनिया रे केवल पुण्य आत्मा मानंकर चित्र रहिछे। राजधानी रो मुख्य लक्ष्मी नारायण को चित्र रहिछे एवं तांकु एही परी श्रेष्ठ निराकार शिव बाबा ही करिछंती, तांकर चित्र रहिछे। बास आउ कोनोसी चित्र नहीं। एथरे मध्य शिवंकर बड़ लिंग तयारी कर देछंती। आत्मा तारका सदृश अटे, तेबे निश्चय बाबा मध्य एहिपरी होइथिबे ना, किंतु आंकर पूरा परिचय नाही। एही लक्ष्मी नारायणंकर विश्वरे राज्य थिला, एहांक निमन्ते केउठी भी कोनोसी ग्लानीर कथा लेखा जाय नाही। बाकी श्री कृष्णंकु केबे द्वापरकु केबे केउठा को नै जाय छंती, लक्ष्मी नारायण को पई समस्ते कहिबे स्वर्गर मालिक थिले। एहा तुमर लक्ष्य एवं उद्देश्य अटे। राधा कृष्ण किए मनुष्य बिचरा एकदम द्वंद्व रे पड़िछन, किछि हेले बुझो नहंती। ଯେଉଁ ମାନେ ବାବାଙ୍କ ଦ୍ଵାରା ବୁଝୁଛନ୍ତି ସେମାନେ ବୁଝାଇବା ଯୋଗ୍ୟ ମଧ୍ୟ ହେଉଛନ୍ତି, ନଚେତ ଯୋଗ୍ୟ ହୋଇପାରିବେ ନାହିଁ। ଭଲେ କେତେ ବି ବୁଝାଅ, ଦୈବୀ ଗୁଣ ଧାରଣ କରିପାରିବେ ନାହିଁ। କିନ୍ତୁ ଡ୍ରାମା ଅନୁସାରେ ଏହିପରି ହିଁ ହେବାର ଅଛି। ତୁମେ ଏବେ ନିଜେ ବୁଝୁଛ ଯେ ଆମେ ସମସ୍ତେ ବାବାଙ୍କ ଶ୍ରୀମତ ଦ୍ଵାରା ନିଜର ଶରୀର ମନ ଧନ ଲଗାଇ ଭାରତର ଆତ୍ମିକ ସେବା କରୁଛୁ। ପ୍ରଦର୍ଶନୀ ଅଥବା ମ୍ୟୁଜିୟମ ଆଦିରେ ପଚାରନ୍ତି, ତୁମେ ଭାରତର କି ସେବା କରୁଛ? ତୁମେ ଜାଣିଛ ଆମେ ଭାରତର ବହୁତ ଭଲ ସେବା କରୁଛୁ। ଜଙ୍ଗଲରୁ ବଗିଚା କରାଉଛୁ, ସତ୍ୟଯୁଗ ହେଉଛି ବଗିଚା, ଏହା ହେଉଛି କଣ୍ଟାର ଜଙ୍ଗଲ। ଏଠାରେ ପରସ୍ପରକୁ ଦୁଃଖ ଦେଉଛନ୍ତି, ଏ କଥା ତୁମେ ଭଲ ଭାବରେ ବୁଝାଇ ପାରିବ। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ମଧ୍ୟ ଖୁବ ସୁନ୍ଦର ଭାବରେ ତିଆରି କରିବା ଉଚିତ। ମନ୍ଦିରରେ ବହୁତ ସୁନ୍ଦର ସୁନ୍ଦର ଚିତ୍ର ତିଆରି କରିଥାନ୍ତି, କେଉଁଠି ଗୋରା କେଉଁଠି ଶ୍ୟାମଳ ଚିତ୍ର କରିଥାନ୍ତି, ତାର ରହସ୍ୟ କଣ ଏ କଥା ମଧ୍ୟ ବୁଝୁ ନାହାନ୍ତି। ତୁମ ପିଲାମାନଙ୍କ ପାଖରେ ବର୍ତ୍ତମାନ ଏହି ସମସ୍ତ ଜ୍ଞାନ ରହିଛି। ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କୁ ମନ୍ଦିର ଯୋଗ୍ୟ କରାଉଛି, କିନ୍ତୁ ସମସ୍ତେ ମନ୍ଦିର ଯୋଗ୍ୟ ହେଉନାହାନ୍ତି। ପ୍ରଜାଙ୍କୁ ତ ମନ୍ଦିର ଯୋଗ୍ୟ କୁହାଯିବ ନାହିଁ ନା? ଯେଉଁମାନେ ପୁରୁଷାର୍ଥ କରି ବହୁତ ସେବା କରିଥିବେ ସେମାନଙ୍କର ପ୍ରଜା ହେବେ। ତୁମ ସନ୍ତାନ ମାନଙ୍କର ସମାଜର ଆତ୍ମକଲ୍ୟାଣ ଜନିତ ସେବା ମଧ୍ୟ କରିବାକୁ ହେବ। ଏହି ସେବାରେ ନିଜର ଜୀବନ ସଫଳ କରିବାକୁ ହେବ। ଚଳଣି ମଧ୍ୟ ବହୁତ ମଧୁର ସୁନ୍ଦର ହେବା ଉଚିତ, ଯେପରି ଅନ୍ୟମାନଙ୍କୁ ମଧ୍ୟ ମଧୁର ଭାବେ ବୁଝାଇ ପାରିବ। ନିଜେ ହିଁ କଣ୍ଟା ହୋଇଥିଲେ କାହାକୁ ଫୁଲ କିପରି କରାଇବେ? ଅନ୍ୟକୁ ତାଙ୍କର ତୀର ଲାଗିବ ନାହିଁ। ବାବାଙ୍କୁ ମନେ ନ ପକାଇଲେ ତୀର ବା କିପରି ଲାଗିବ? ନିଜର କଲ୍ୟାଣ ପାଇଁ ଭଲ ଭାବରେ ପୁରୁଷାର୍ଥ କରି ସେବାରେ ଲାଗି ରୁହ। ବାବା ମଧ୍ୟ ସେବା କରୁଛନ୍ତି ନା? ତୁମେ ପିଲାମାନେ ମଧ୍ୟ ଦିନ ରାତି ସେବାରେ ରୁହ। ଦ୍ୱିତୀୟ କଥା ହେଉଛି ଶିବ ଜୟନ୍ତୀରେ କରିଥିବା ସେବା ସମାଚାର ନେଇ ବହୁତ ସନ୍ତାନ ଟେଲିଗ୍ରାମ ପଠାଉଛନ୍ତି, ସେଥିରେ ମଧ୍ୟ ଏହିପରି ଲେଖା ରହୁ ଯେପରି ସେହି ଟେଲିଗ୍ରାମକୁ ଯାହାକୁ ମଧ୍ୟ ଦେଖାଇଲେ ସେ ତୁରନ୍ତ ବୁଝିଯିବେ ଆଗକୁ କଣ କରାଯିବ। ସେଥିପାଇଁ ପୁରୁଷାର୍ଥ କରାଯାଉଛି। ସେମିନାର ବା ଆଲୋଚନା ଚକ୍ର ମଧ୍ୟ ଏଥିପାଇଁ କରାଯାଉଛି ଯେ କେଉଁ କେଉଁ ସେବା କଲେ ଯେପରି ଅନେକଙ୍କୁ ବାବାଙ୍କ ପରିଚୟ ମିଳିପାରିବ। ଢେର ଚିଠି ରଖାଯାଇଛି, ଏହାଦ୍ୱାରା ବହୁତ କାମ କରିପାରିବ। ଠିକଣା ଲେଖୁଛନ୍ତି ଶିବ ବାବା କେରାଫ ବ୍ରହ୍ମା, ପ୍ରଜାପିତା ବ୍ରହ୍ମା ମଧ୍ୟ ଅଛନ୍ତି, ସେ ହେଲେ ଆତ୍ମିକ ପିତା, ଇଏ ହେଲେ ଶାରୀରିକ। ତାଙ୍କ ଦ୍ଵାରା ଶାରୀରିକ ରଚନା କରାଯାଉଛି। ବାବା ହେଲେ ମନୁଷ୍ୟ ସୃଷ୍ଟିର ରଚୟିତା, କିପରି ରଚନା କରୁଛନ୍ତି ତାହା ସାରା ଦୁନିଆରେ କେହି ହେଲେ ଜାଣିନାହାନ୍ତି। ବାବା ବ୍ରହ୍ମାଙ୍କ ଦ୍ଵାରା ବର୍ତ୍ତମାନ ନୂଆ ରଚନା ରଚୁଛନ୍ତି। ବ୍ରାହ୍ମଣ ମାନେ ହେଲେ ଚୁଟି, ପ୍ରଥମେ ପ୍ରଥମେ ବ୍ରାହ୍ମଣ ନିଶ୍ଚୟ ଆବଶ୍ୟକ, ଏହା ବିରାଟ ରୂପର ଚୁଟି ଅଟେ। ବ୍ରାହ୍ମଣ ଦେବତା କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ପ୍ରଥମେ ଶୂଦ୍ର ତ ହୋଇପାରିବେ ନାହିଁ। ବାବା ବ୍ରହ୍ମାଙ୍କ ଦ୍ଵାରା ବ୍ରାହ୍ମଣ ରଚନା କରୁଛନ୍ତି, ଶୂଦ୍ର କିପରି ଏବଂ କାହା ଦ୍ଵାରା ରଚିବେ ତୁମେମାନେ ଜାଣିଛ ଯେ କିପରି ନୂଆ ରଚନା କରୁଛନ୍ତି? ଏ ବାବା ହିଁ ପୁଷ୍ୟ ରୂପେ ଗ୍ରହଣ କରୁଛନ୍ତି। କଳ୍ପ କଳ୍ପ ବାବା ଆସି ଶୂଦ୍ରରୁ ବ୍ରାହ୍ମଣ ପୁଣି ବ୍ରାହ୍ମଣରୁ ଦେବତା କରାଉଛନ୍ତି। ବ୍ରାହ୍ମଣ ମାନଙ୍କର ସେବା ବହୁତ ଶ୍ରେଷ୍ଠ ଅଟେ। ଦୁନିଆର ବ୍ରାହ୍ମଣ ମାନେ ନିଜେ ତ ପବିତ୍ର ନୁହନ୍ତି, ତେଣୁ ଅନ୍ୟମାନଙ୍କୁ କିପରି ପବିତ୍ର କରାଇବେ? କୌଣସି ବି ବ୍ରାହ୍ମଣ ସନ୍ନ୍ୟାସୀଙ୍କୁ କେବେ ରାକ୍ଷୀ ବାନ୍ଧନ୍ତି ନାହିଁ। ସେମାନେ କହିବେ, ଆମେ ତ ହେଉଛୁ ହିଁ ପବିତ୍ର, ତୁମେ ନିଜର ମୁହଁ ଦେଖ, ତୁମେ ମଧ୍ୟ କାହା ଦ୍ୱାରା ରାକ୍ଷୀ ବନ୍ଧାଇ ପାରିବ ନାହିଁ। ଦୁନିଆରେ ତ ସମସ୍ତେ ପରସ୍ପରକୁ ବାନ୍ଧୁଛନ୍ତି, ଭଉଣୀ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପ୍ରଥା ଏବେ ବାହାରିଛି। ଏବେ ତୁମେ ଶୂଦ୍ରରୁ ବ୍ରାହ୍ମଣ ହେବା ପାଇଁ ପୁରୁଷାର୍ଥ କରୁଛ, ଏ କଥା ବୁଝାଇବାକୁ ପଡୁଛି। ସ୍ତ୍ରୀ ପୁରୁଷ ଉଭୟ ପବିତ୍ରତାର ପ୍ରତିଜ୍ଞା କରୁଛନ୍ତି। ଉଭୟ କହିପାରିବେ ଯେ ଆମେ କିପରି ବାବାଙ୍କ ଶ୍ରୀମତରେ ପବିତ୍ର ରହୁଛୁ। ଅନ୍ତିମ ପର୍ଯ୍ୟନ୍ତ ଏହି କାମ ବିକାର ଉପରେ ବିଜୟ ପ୍ରାପ୍ତ କଲେ ପବିତ୍ର ଜଗତର ମାଲିକ ହୋଇଯିବ। ସତ୍ୟଯୁଗକୁ ପବିତ୍ର ଦୁନିଆ କୁହାଯାଉଛି, ତାହା ଏବେ ସ୍ଥାପନ ହେଉଛି। ତୁମେ ସମସ୍ତେ ପବିତ୍ର ଅଟ, ବିକାରଗ୍ରସ୍ତ ମାନଙ୍କୁ ତୁମେ ରାକ୍ଷୀ ବାନ୍ଧି ପାରିବ। ପ୍ରତିଜ୍ଞା କରି ପୁଣି ପତିତ ହେଲେ କୁହାଯିବ, ତୁମେ ରାକ୍ଷୀ ବାନ୍ଧିବାକୁ ଆସିଥିଲ, ପୁଣି କଣ ହେଲା? କହିବେ, ମାୟା ଠାରୁ ହାରିଗଲି, ଏହା ହେଉଛି ଯୁଦ୍ଧ ଭୂମି, ବିକାର ସବୁଠାରୁ ବଡ଼ ଶତ୍ରୁ ଅଟେ। ଏହା ଉପରେ ବିଜୟ ପ୍ରାପ୍ତ କଲେ ହିଁ ଜଗତଜିତ ଅର୍ଥାତ୍ ରାଜା ରାଣୀ ହୋଇପାରିବ। ପ୍ରଜାମାନଙ୍କୁ ଜଗତଜିତ କୁହାଯିବ ନାହିଁ, ପରିଶ୍ରମ ତ ରାଜା ରାଣୀ ହିଁ କରିଥାନ୍ତି ନା। କହୁଛନ୍ତି ମଧ୍ୟ, ଆମେ ତ ଲକ୍ଷ୍ମୀନାରାୟଣ ହେବୁ, ଲକ୍ଷ୍ମୀନାରାୟଣଙ୍କ ପରେ ତାଙ୍କ ସିଂହାସନ ଉପରେ ତାଙ୍କର ସନ୍ତାନମାନେ ବିଜୟ ପ୍ରାପ୍ତ କରିବେ। ସେହି ଲକ୍ଷ୍ମୀନାରାୟଣଙ୍କର ପୁଣି ପର ଜନ୍ମରେ ପଦବୀ କମିଯିବ, ଭିନ୍ନ ନାମ ରୂପରେ ପିଲାମାନଙ୍କୁ ସିଂହାସନ ମିଳୁଥିବାରୁ ତାଙ୍କର ଉଚ୍ଚ ନମ୍ବର ଗଣାଯିବ। ପୁନର୍ଜନ୍ମ ତ ନେଉଛନ୍ତି ନା, ସନ୍ତାନ ପୁଣି ସିଂହାସନ ଉପରେ ବସିଲେ ସେ ସେକେଣ୍ଡ ଗ୍ରେଡ୍ ହୋଇଯିବେ, ପ୍ରଥମ ନମ୍ବର ତଳକୁ ଏବଂ ତଳ ନମ୍ବର ଉପରକୁ ହୋଇଯିବେ। ତେଣୁ ପିଲାମାନେ ଏହିପରି ଉଚ୍ଚ ହେବାକୁ ହେଲେ ସେବାରେ ଲାଗିଯିବା ଦରକାର, ପବିତ୍ର ହେବା ମଧ୍ୟ ବହୁତ ଜରୁରୀ ଅଟେ। ବାବା କହୁଛନ୍ତି, ମୁଁ ପବିତ୍ର ଦୁନିଆ ତିଆରି କରୁଛି, ଅଳ୍ପ କେତେ ଜଣ ଭଲ ପୁରୁଷାର୍ଥ କରୁଛନ୍ତି, ସାରା ଦୁନିଆ ତ ପବିତ୍ର ହୋଇଯାଉଛି, ତୁମ ପାଇଁ ସ୍ୱର୍ଗ ସ୍ଥାପନା କରୁଛନ୍ତି, ଏହା ଡ୍ରାମା ଅନୁସାରେ ହିଁ ହେବ। ଏହି ଖେଳ ପୂର୍ବ ନିର୍ମିତ ଅଟେ, ତୁମେ ପବିତ୍ର ହୋଇଗଲା ପରେ ପୁଣି ବିନାଶ ଆରମ୍ଭ ହୋଇଯିବ, ସତ୍ୟଯୁଗର ସ୍ଥାପନା ହୋଇଯିବ। ଡ୍ରାମାକୁ ତ ତୁମେ ଜାଣିପାରୁଛ, ସତ୍ୟଯୁଗରେ ଦେବତାମାନଙ୍କର ରାଜ୍ୟ ଥିଲା, ଏବେ ନାହିଁ, ପୁଣି ହେବାକୁ ଯାଉଛି। ତୁମେ ହେଉଛ ରୁହାନି ମିଲେଟ୍ରୀ, ତୁମେ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରି ଜଗତଜିତ ହେଉଛ। ଜନ୍ମ ଜନ୍ମାନ୍ତରର ପାପରୁ ମୁକ୍ତ ହେବା ପାଇଁ ବାବା ଯୁକ୍ତି ବତାଉଛନ୍ତି। ବାବା ଥରେ ମାତ୍ର ଆସି ଯୁକ୍ତି ବତାଉଛନ୍ତି, ରାଜଧାନୀ ସ୍ଥାପନ ନ ହେବା ପର୍ଯ୍ୟନ୍ତ ବିନାଶ ହେବ ନାହିଁ। ତୁମେ ବହୁତ ଗୁପ୍ତ ଯୋଦ୍ଧା ଅଟ, କଳିଯୁଗ ପରେ ହିଁ ସତ୍ୟଯୁଗ ହେବ, ପୁଣି ସତ୍ୟଯୁଗରେ କେବେ ଲଢେଇ ହେବ ନାହିଁ। ତୁମେମାନେ ଜାଣିଛ, ସବୁ ଆତ୍ମାମାନେ ଯେଉଁ ଅଭିନୟ କରୁଛନ୍ତି ସେସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ଯେପରି କାଠ କଣ୍ଢେଇ ଭଳି ନାଚୁଛନ୍ତି। ଏହା ମଧ୍ୟ ଡ୍ରାମା ଅଟେ। ପ୍ରତ୍ୟେକଙ୍କର ଏହି ଡ୍ରାମାରେ ଅଭିନୟ ରହିଛି। ଅଭିନୟ କରି ତୁମେ ତମ ପ୍ରଧାନ ହୋଇଯାଇଛ, ପୁଣି ଏବେ ଉପରକୁ ଯାଇ ଶତ୍ରୁ ପ୍ରଧାନ ହେଉଛ। ଜ୍ଞାନ ତ ଗୋଟିଏ ସେକେଣ୍ଡର, ଶତ୍ରୁ ପ୍ରଧାନ ହେଉଛନ୍ତି, ପୁଣି ତଳକୁ ଖସି ଖସି ତମ ପ୍ରଧାନ ହେଉଛନ୍ତି, ପୁଣି ବାବା ଉପରକୁ ନେଇଯାଉଛନ୍ତି। ବାସ୍ତବରେ ମାଛକୁ ତାରରେ ଲଟକିଥିବାର ଦେଖାଉଛନ୍ତି, କିନ୍ତୁ ସେହି ତାରରେ ମନୁଷ୍ୟଙ୍କୁ ରଖିବା ଉଚିତ। ଏହିପରି ଉତ୍ଥାନ ଓ ପତନ କଳା ହୁଏ। ତୁମେ ମଧ୍ୟ ଏହିପରି ଚଢୁଛ, ପୁଣି ଖସି ଖସି ତଳକୁ ଆସିଯାଉଛ। ଉପରକୁ ଯାଇ ପୁଣି ଖସିବା ପାଇଁ 5000 ବର୍ଷ ଲାଗୁଛି। ଏହି 84 ଜନ୍ମର ଚକ୍ର ତୁମ ବୁଦ୍ଧିରେ ଅଛି। ଉତ୍ଥାନ କଳା ଏବଂ ପତନ କଳାର ରହସ୍ୟ ବାବା ହିଁ ବୁଝାଉଛନ୍ତି। ତୁମମାନଙ୍କ ମଧ୍ୟରେ କ୍ରମାନ୍ୱୟରେ ଜାଣି ପୁଣି ପୁରୁଷାର୍ଥ କରୁଛନ୍ତି। ଯିଏ ବାବାଙ୍କୁ ମନେ ପକାଉଛନ୍ତି ସେ ଜଲ୍ଦି ଉପରକୁ ଯାଉଛନ୍ତି। ଏହା ହେଉଛି ପ୍ରବୃତ୍ତି ମାର୍ଗ। ଯେପରି ଦୌଡ଼ ପ୍ରତିଯୋଗିତାରେ ଜୁଡ଼ିକୁ ଦୌଡ଼ାଇବା ବେଳେ ଜୁଡ଼ିର ଗୋଟିଏ ଗୋଟିଏ ପାଦ ବାନ୍ଧି ପୁଣି ଦୌଡ଼ାଇଥାନ୍ତି, ଏହା ମଧ୍ୟ ତୁମର ଦୌଡ଼ ଅଟେ ନା? କାହାର ଅଭ୍ୟାସ ନଥିଲେ ପୁଣି ପଡ଼ିଯାଇଥାନ୍ତି। ଏଠାରେ ମଧ୍ୟ ଏହିପରି ହୁଏ। ଜଣେ ଆଗକୁ ବଢ଼ିଲେ ଅନ୍ୟ ଜଣକ ଅଟକାଇ ଦେଇଥାଏ, କେତେକ ସ୍ଥାନରେ ପୁଣି ଉଭୟ ପଡ଼ିଯାଇଥାନ୍ତି। ବାବା ଆଶ୍ଚର୍ଯ୍ୟ ହେଉଛନ୍ତି। ବୃଦ୍ଧମାନେ ମଧ୍ୟ କାମାଗ୍ନିର ବଶୀଭୂତ ହୋଇଗଲେ ହାରିଯାଉଛନ୍ତି, ଏପରି ନୁହେଁ କେହି ଠେଲି ଦେଲେ। ହାରିବା ନ ହାରିବା ନିଜ ହାତରେ ରହିଛି। କେହି କଣ ଧକ୍କା ଦେଉଛନ୍ତି କି? ଆମେ କାହିଁକି ହାରିବୁ? କିଛି ବି ହୋଇଯାଉ ଆମେ ହାରିବୁ ନାହିଁ। ହାରିଗଲେ ରସା ତଳକୁ ଚାଲିଯିବ, ପୁଣି ଜୋରରେ ଚଟକଣା ମଧ୍ୟ ଲାଗିଯାଇଥାଏ, ପୁଣି ପଶ୍ଚାତାପ ମଧ୍ୟ କରିଥାନ୍ତି, ହାଡ଼ ଗୋଡ଼ ଚୁନା ହୋଇଯାଇଥାଏ, ବହୁତ ଆଘାତ ଲାଗିଥାଏ। ବାବା ଭିନ୍ନ ଭିନ୍ନ ପ୍ରକାରରେ ବୁଝାଇ ଚାଲିଛନ୍ତି। ଏ କଥା ମଧ୍ୟ ବୁଝାଯାଉଛି ଯେ ଶିବ ଜୟନ୍ତୀରେ ଏହିପରି ଚିଠି ଆସିବା ଦରକାର, ଯେପରି ମନୁଷ୍ୟମାନେ ପଢି ବୁଝିପାରିବେ। ବିଚାର ସାଗର ମନ୍ଥନ କରିବା ପାଇଁ ବାବା ସମୟ ଦେଉଛନ୍ତି। କେହି ଦେଖିଲେ ଯେପରି ଆଶ୍ଚର୍ଯ୍ୟ ହେବେ, କେତେ ଚିଠି ଆସୁଛି, ସବୁଥିରେ ବାପଦାଦାଙ୍କ ନାମ ଲେଖୁଛନ୍ତି। ତୁମେ ବୁଝାଇ ମଧ୍ୟ ପାରିବ ଯେ ଶିବ ବାବାଙ୍କୁ ବାବା, ବ୍ରହ୍ମା ବାବାଙ୍କୁ ଦାଦା କୁହାଯାଏ। ଜଣକୁ କେବେ କଣ ବାପଦାଦା କହିଥାନ୍ତି କି? ଏହା ତ ଚମତ୍କାର କଥା, ଏଥିରେ ସତ୍ୟ ଜ୍ଞାନ ରହିଛି। କିନ୍ତୁ ସ୍ମୃତିରେ ରହିଲେ ଯାଇ କାହାକୁ ତୀର ଲାଗିବ? ବାରମ୍ବାର ଦେହ ଅଭିମାନରେ ଆସିଯାଉଛନ୍ତି। ବାବା କହୁଛନ୍ତି ଆତ୍ମ ଅଭିମାନୀ ହୁଅ, ଆତ୍ମା ହିଁ ଶରୀର ଧାରଣ କରି ଅଭିନୟ କରୁଛି, କେହି ମଲେ ମଧ୍ୟ କୌଣସି ଖ୍ୟାଲ କର ନାହିଁ। ଆତ୍ମାରେ ଯେଉଁ ଅଭିନୟ ନିର୍ଦ୍ଧାର୍ଯ୍ୟ ହୋଇଛି ତାହାକୁ ଆମେ ସାକ୍ଷୀ ହୋଇ ଦେଖୁଛୁ। ତାଙ୍କୁ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଧାରଣ କରି ଅଭିନୟ କରିବାକୁ ହେବ, ଏଥିରେ ଆମେ କଣ ବା କରିପାରିବା? ଏ ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଅଛି, ତାହା ପୁଣି କ୍ରମାନ୍ୱୟରେ। କେତେଜଣଙ୍କ ବୁଦ୍ଧିରେ ତ ବିଲକୁଲ ରହୁନାହିଁ, ସେଥିପାଇଁ କାହାକୁ ବୁଝାଇ ପାରୁନାହାନ୍ତି। ଆତ୍ମା ବିଲକୁଲ ହିଁ ଗରମ ତାୱା। ତମ ପ୍ରଧାନ ପତିତ ହୋଇଯାଇଛି, ତା ଉପରେ ଜ୍ଞାନ ଅମୃତ ଢାଳିଲେ ମଧ୍ୟ ତାହା ରହୁନାହିଁ। ଯିଏ ବହୁତ ଭକ୍ତି କରିଛନ୍ତି ତାଙ୍କୁ ହିଁ ତୀର ଲାଗିବ, ତୁରନ୍ତ ଧାରଣା ହେବ। ହିସାବ ହିଁ ୱଣ୍ଡରଫୁଲ ରହିଛି। ପ୍ରଥମ ନମ୍ବରର ଯିଏ ପାବନ ସେ ପୁଣି ପତିତ ହେଉଛନ୍ତି, ଏହା ମଧ୍ୟ କେତେ ବୁଝିବାର କଥା। କାହାର ଭାଗ୍ୟରେ ନଥିଲେ ପାଠ ପଢା ହିଁ ଛାଡି ଦେଇଥାନ୍ତି। ଛୋଟ ବୟସରୁ ଯଦି ଜ୍ଞାନରେ ଲାଗିଯିବେ ତେବେ ଧାରଣା ହୋଇଯିବ, ବୁଝାଯିବ ଇଏ ବହୁତ ଭକ୍ତି କରିଛନ୍ତି, ବହୁତ ହୁସିଆର ହୋଇଯିବେ। କାହିଁକି ନା କର୍ମେନ୍ଦ୍ରିୟ ବଡ଼ ହେଲା ପରେ ଅଧିକ ବୁଝି ପାରିଥାନ୍ତି। ଆଧ୍ୟାତ୍ମିକ ବିଦ୍ୟା ଓ ଲୌକିକ ବିଦ୍ୟା ଉଭୟ ଆଡ଼କୁ ଜ୍ଞାନ ଦେଲେ ପୁଣି ଦୁନିଆର ସେହି ପ୍ରଭାବ ପଡ଼ିବ ନାହିଁ। ଏହା ହେଉଛି ଈଶ୍ୱରୀୟ ପାଠ ପଢା। ଫରକ ରହିଛି ନା, କିନ୍ତୁ ସେତିକି ଲଗନ ବି ରହିଲେ ହେଲା ନା। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଆତ୍ମିକ ସେନା ହୋଇ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ଶ୍ରୀମତ ଆଧାରରେ ଭାରତକୁ ପବିତ୍ର କରିବାର ସେବା କରିବାକୁ ହେବ। ଦୁଇ ନମ୍ବର, ଏହି ବେହଦ ନାଟକରେ ପ୍ରତ୍ୟେକ ଅଭିନୟକୁ ଆତ୍ମ ଅଭିମାନୀ ହୋଇ କରିବାକୁ ହେବ, କେବେ ହେଲେ ଦେହ ଅଭିମାନରେ ଆସିବାର ନାହିଁ। ସାକ୍ଷୀ ହୋଇ ପ୍ରତ୍ୟେକ ଅଭିନେତାଙ୍କର ପାଠ ଦେଖିବାକୁ ହେବ। ବରଦାନ, ସଦା ଯୁଗ ରୂପୀ ମୌଜର ସ୍ଥିତିରେ ରହୁଥିବା ଯୁଗଳ ସ୍ୱରୂପର ଅନୁଭବୀ ହୁଅ। ବିସ୍ତାର, ବାପ ଦାଦା ପିଲାମାନଙ୍କୁ ସବୁବେଳେ କହୁଛନ୍ତି, ପିଲାମାନେ ବାବାଙ୍କ ହାତରେ ହାତ ଦେଇ ଚାଲ, ଏକୁଟିଆ ଚାଲ ନାହିଁ। ଏକୁଟିଆ ଚାଲିବା ଦ୍ୱାରା କେତେବେଳେ ବୋର ହୋଇଯିବ ତ କେତେବେଳେ କାହାର ନଜର ପଡ଼ିଯିବ, ମୁଁ ବାବାଙ୍କ ସହିତ ଯୁଗଳ ଅଟେ, ସର୍ବଦା ଏହି ସ୍ୱରୂପର ଅନୁଭବ କରୁଥାଅ, ତାହା ହେଲେ କେବେ ବି ମାୟାର ନଜର ପଡ଼ିବ ନାହିଁ ଏବଂ ସଙ୍ଗରେ ରହିବାର ଅନୁଭବ କରିବା ଦ୍ୱାରା ସର୍ବଦା ଖୁସିରେ ମଉଜରେ ଖାଇପି ମଉଜ କରି ଚାଲିଥିବ। ଧୋକା ବା ଦୁଃଖ ଦେଉଥିବା ସମ୍ବନ୍ଧରେ ବାନ୍ଧି ହେବାରୁ ମଧ୍ୟ ରକ୍ଷା ପାଇଯିବ। ଲୋଗାନ, ଯଦି ଯୁଗ ରୂପୀ କବଚ ସର୍ବଦା ପିନ୍ଧିଥିବ ତେ ମାୟାରୂପୀ ଶତ୍ରୁର ଆଘାତ ଲାଗିବ ନାହିଁ। ଅବ୍ୟକ୍ତ ସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ବିସ୍ତାର, ଯେପରି ଦୁଃଖୀ ଆତ୍ମାମାନଙ୍କ ମନ ଭିତରେ ଏହି ଭାବନା ଉଠିବା ଆରମ୍ଭ ହୋଇଗଲାଣି ଯେ ଏବେ ଦୁନିଆର ବିନାଶ ହୋଇଯାଉ, ସେହିପରି ତୁମେ ବିଶ୍ୱ କଲ୍ୟାଣକାରୀ ପିଲାମାନଙ୍କର ମନ ଭିତରେ ମଧ୍ୟ ଏହି ସଂକଳ୍ପ ଉତ୍ପନ୍ନ ହେଉ ଯେବେ ଶୀଘ୍ର ଶୀଘ୍ର ସମସ୍ତଙ୍କର କଲ୍ୟାଣ ହୋଇଯାଉ, ତେବେ ଯାଇ କଳିଯୁଗୀ ଦୁନିଆର ସମାପ୍ତି ହେବ। କାରଣ ବିନାଶକାରୀମାନଙ୍କୁ କଲ୍ୟାଣକାରୀ ଆତ୍ମାମାନଙ୍କର ସଂକଳ୍ପର ଇଙ୍ଗିତ ମିଳିବା ଦରକାର। ସେଥିପାଇଁ ନିଜର ସଦା ପ୍ରସ୍ତୁତ ହୋଇ ରହିବାର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ଏବଂ ଜ୍ୱାଳା ସ୍ୱରୂପର ଯୁଗ ଦ୍ୱାରା ବିନାଶ ଜ୍ୱାଳକୁ ଅଧିକ ପ୍ରଖର କର। ଓମ୍ ଶାନ୍ତି।